ଆମେ ସମସ୍ତଙ୍କୁ ଏହି ଭାଗବତର କ୍ଲାସକୁ ସ୍ୱାଗତ ଜଣାଉଛୁ। ଆଜିର ଶରତ ବେହେରାଙ୍କ ଦ୍ୱାରା ଆୟୋଜିତ ଏହି ମାଙ୍ଗଳିକ ଅନୁଷ୍ଠାନରେ ଆମେ ଏହି ମଙ୍ଗଳ ବିଷୟରେ କେମିତି ଜଣେ ଜୀବନ ମଙ୍ଗଳ ହେବ ସେ ବିଷୟରେ ଭାଗବତରୁ କହିବା। ଭାଗବତମ ଦ୍ୱିତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ ତେତିଶ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ନହି ଏତେ ଅନ୍ୟ ଶିବପନ୍ଥା ବିଶତଃ ସଂସ୍କୃତ ବୀର ବାସୁଦେବୀ ଭଗବତୀ ଭକ୍ତି ଯୋଗ ଯତୋ ଭବେ। ଯେତେବେଳେ ପରିଜିତ ମହାରାଜ ସେ ତାଙ୍କୁ ଅଭିଶାପ ମିଳିଥିଲା, ମାତ୍ର ସାତ ଦିନ ତାଙ୍କର ଆୟୁଷ ଅଛି, ଛୋଟ ପିଲା ପାଞ୍ଚ ବର୍ଷ ବାଳକ ସିଂହି, ସେ ଅଭିଶାପ ଦେଇଦେଲେ ଯେ ଦକ୍ଷକ ସତ ମିହାନି ଦକ୍ଷ ଭୀଷ୍ମ ପୁରାଙ୍ଗାର ଚୁରିତ ମମତେ ଦୁହନ୍। ଏଇ ଦକ୍ଷକ ସାତ ଦିନରେ ପରିକ୍ଷିତ ମହାରାଜଙ୍କୁ ଦଂଶନ କରିବେ, କାହିଁକି ନା ଯେହେତୁ ସେ ତାଙ୍କର ପିତାଙ୍କର ଗଳାରେ ସର୍ପକୁ ବେଷ୍ଟନ କରିଥିଲେ, ଯଦିଓ ସେ ହେଉଛନ୍ତି ସମଗ୍ର ପୃଥିବୀର ସମ୍ରାଟ ଥିଲେ। କିନ୍ତୁ ଯେତେବେଳେ ସେ ଏ ଖବର ପାଇଲେ, ସେତେବେଳେ ସେ ସମସ୍ତ ରାଜ୍ୟ ସମସ୍ତ ପୃଥିବୀକୁ ତ୍ୟାଗ କରି ତାଙ୍କ ପୁତ୍ରକୁ ପ୍ରଦାନ କରିଦେଲେ, ରାଜ୍ୟ ଶାସନ ଭାର ପ୍ରଦାନ କରିଦେଇ ଏକୁଟିଆ ଚାଲି ଆସିଲେ ଗଙ୍ଗା ନଦୀ କୂଳରେ। ଏବଂ ସେଠି ହଜାର ହଜାର ମୁନି 60,000 ମୁନି ଉପସ୍ଥିତ ହେବେ କୁହାଯାଏ। ତ 60,000 ମୁନିଙ୍କ ପାଖରେ ସେ ଏହି କଥାଟି ରଖିଲେ, କେମିତି ଜୀବନ ମଙ୍ଗଳ ହେବ। ତେଣୁ ସେ ମୁନିମାନେ ତାଙ୍କ ଭିତରେ ଆଲୋଚନା କରୁଛନ୍ତି, ବେଦରେ ବିଭିନ୍ନ ପ୍ରକାର ପନ୍ଥା ସବୁ ରହିଛି, କର୍ମକାଣ୍ଡୀ ଧାରା ରହିଛି, ଜ୍ଞାନକାଣ୍ଡୀ ଧାରା ରହିଛି, ଅଷ୍ଟାଙ୍ଗ ଯୋଗ ଧାରା ରହିଛି, ବିଭିନ୍ନ ପ୍ରକାର ଧାରା ରହିଛି, ଯେଉଁ ରହିଛି ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ଯଜ୍ଞ ଦାନ ତପ କର୍ମ ନ ତାର୍ଯ୍ୟ କାର୍ଯ୍ୟ ଯଜ୍ଞ ଦାନ ତପଶ୍ଚୈବ ଭାବନାନି ମନୀଷିଣା। ଏତେ ମାଙ୍ଗଳିକ କାର୍ଯ୍ୟ ସବୁ ରହିଛି, ତା ଦେହରେ ତିନୋଟି ହେଉଛି ମୁଖ୍ୟ, ଗୋଟେ ଯଜ୍ଞ, ଗୋଟେ ଦାନ, ଆଉ ଗୋଟେ ତପସ୍ୟା। ତେଣୁ କେଉଁଟା ପରିଚୟ କଂଗ୍ରେସ କରିବେ ତାଙ୍କ ଭିତରେ ସିଦ୍ଧାନ୍ତ ଉପନୀତ ହେଇପାରିନଥିଲା। କିନ୍ତୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ଆସି ସେଠି ପହଞ୍ଚିଲେ, ସୁଖଦେବ ଗୋସ୍ୱାମୀ ଯଦିଓ ତାଙ୍କର ବୟସ ଟିକେ ଅଧିକା ଥିଲା, କିନ୍ତୁ ସେ 16 ବର୍ଷ ବେଳେ ଦେଖାଯାଉଥିଲେ, ପ୍ରତିମାନ ହେଉଥିଲେ, ଉଲଗ୍ନ ଅବସ୍ଥାରେ ଥିଲେ, କିନ୍ତୁ ଏତେ ତାଙ୍କ ତେଜ ଥିଲା। ଏମିତିକି ବଡ଼ ବଡ଼ ମୁନିଭୀଷଣରେ ମଧ୍ୟ ତାଙ୍କୁ ଦଣ୍ଡାମାନେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ତେଣୁ ସେଇ ପ୍ରଶ୍ନ ଯେତେବେଳେ ସେ ସୁଖଦେବ ଗୋସ୍ୱାମୀ ପଚାରିଲେ, ଅତ ପୃଚ୍ଛାମି ସଂସିଦ୍ଧିନ୍ ଯୋଗିନାମ ପରମ ଗୁରୁ ପୁରୁଷ କାର୍ଯ୍ୟମାଣ ସେ ସର୍ବଥା ମନୁଷ୍ୟ ଏଇ ଯେଉଁ ହେଉଥିବ ଗ୍ରିୟମାଣ ଯେଉଁ ହେଉଥିବ ଜଗତ ହେଉଛି ଅମଙ୍ଗଳମୟ ଜଗତ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ବିଭିନ୍ନ ପ୍ରକାର ଅମଙ୍ଗଳ ଯୋଗୁ ରହିଛି। ତେଣୁ ବିଶେଷ ଭାବରେ ମ୍ରିୟମାଣ ଯେଉଁ ଯାହାର ମୃତ୍ୟୁ ଆସନ୍ନ ରହିଛି, ତାର କ'ଣ କର୍ତ୍ତବ୍ୟ, ସେ କେମିତି ମଙ୍ଗଳକର କଥା ପ୍ରାପ୍ତ ହେବ। ତେଣୁ ଏହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ପ୍ରଥମ ଅଧ୍ୟାୟରେ କହୁଛନ୍ତି ଯେ ସାଧାରଣତଃ ଲୋକମାନେ ଜାଣିପାରୁନାହାନ୍ତି ଯେ ସେମାନେ ଏହି ଅମଙ୍ଗଳମୟ ଜଗତରେ ରହିଛନ୍ତି, ମଙ୍ଗଳମୟ ଧାରା କ'ଣ ସେମାନେ ଜାଣିନାହାନ୍ତି। ସେମାନେ ଏ ଯେଉଁ ଶାରୀରିକ କାର୍ଯ୍ୟ ସବୁ ରହିଛି, ଆହାର ନିଦ୍ରା ଭୟ ମଧ୍ୟ ଇତ୍ୟାଦି, ପଶୁ ଯେଉଁଥିରେ ଆନନ୍ଦିତ ହେଉଛି ସେଇଥିରେ ସେମାନେ ତାଙ୍କର ଜୀବନ ବିତି ଯାଉଛି। ସୁତ ବ୍ୟାଜ ରାଜେନ୍ଦ୍ର ନୃଣାଂଶନ୍ତି ସହସ୍ରଶ ଅପଶ୍ୱତ୍ୱ ଗୃହେଶୁ ଗୃହ ମେଦିନା ନିଦ୍ରୟା ହେତୁ ନାପ୍ତମ ବ୍ୟବହାରେଣ ତେଲାଭୟ ଜୀବାଚାର୍ଯ୍ୟ ରାଜନ କୁଟୁମ୍ବ ଭରଣୀ ଦେହାପତ୍ୟପ୍ରଦାଦିଷୁ ଆତ୍ମସୈନୀ ସାଧାରଣତଃ ଲୋକମାନେ ଦେଖିକିରି ମଧ୍ୟ ଦେଖିପାରୁନାହାନ୍ତି, ଏଇ ଯେଉଁ ଅମଙ୍ଗଳମୟ ଜଗତକୁ ଦେଖିକିରି ମଧ୍ୟ ସେମାନେ ଦେଖିପାରୁନାହାନ୍ତି। ଦେଶ ହିଁ ପ୍ରମତ ନିଧାନ, ପ୍ରତିଦିନ ଜୀବ ମୃତ୍ୟୁବରଣ କରୁଛି, ଏମଙ୍ଗଳମୟ ଜଗତ ବୋଲି ସେ ଜାଣି ଦେଖିକି ମଧ୍ୟ ସେ ଜାଣିପାରୁ ନାହିଁ, ପ୍ରସନ୍ନ ବି ନ ପ୍ରସବି। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି, ଯେଉଁମାନେ ପ୍ରକୃତିର ମଙ୍ଗଳ କାମନା କରୁଛନ୍ତି, ସେମାନଙ୍କ ପାଇଁ ଏକମାତ୍ର ପନ୍ଥା ହେଉଛି ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହି ଶ୍ରୋତବ୍ୟ କୃତିତବ୍ୟ ସ୍ମର୍ତ୍ତବ୍ୟ ସ୍ଥିତାଭ୍ୟ। ଯେଉଁମାନେ ଅଭୟ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ଯେଉଁମାନେ ମଙ୍ଗଳ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ଏକମାତ୍ର ଉପାୟ ହେଉଛି ସେ ଭଗବାନ ହରି ଯିଏକି ଈଶ୍ୱର, ଯିଏକି ନିୟନ୍ତ୍ରଣକାରୀ, ଯିଏକି ସମସ୍ତ ଜୀବମାନଙ୍କୁ ହୃଦୟରେ ରହିଛନ୍ତି ପରମାତ୍ମା, ତାଙ୍କୁ ସେ ହରି ଯିଏକି ସମସ୍ତଙ୍କର ମନକୁ ହରଣ କରନ୍ତି, ସମସ୍ତଙ୍କର ଅମଙ୍ଗଳ ସେ ହରଣ କରନ୍ତି, ସମସ୍ତଙ୍କୁ ସେ ମଙ୍ଗଳ ପ୍ରଦାନ କରନ୍ତି। ମଙ୍ଗଳମ୍ ଭଗବାନ ବିଷ୍ଣୁ, ମଙ୍ଗଳମ୍ ଗରୁଡ଼ଧ୍ୱଜ, ମଙ୍ଗଳମ୍ କୁଣ୍ଡଳୀକାକ୍ଷ, ମଙ୍ଗଳମ୍ ପୁରୁଷୋତ୍ତମ, ସେ ମଙ୍ଗଳମୟ ହରିଙ୍କର ବିଷୟରେ ଶୁଣିବା କଥା, ତାଙ୍କ ବିଷୟରେ କୀର୍ତ୍ତନ କରିବା କଥା, ତାଙ୍କ ବିଷୟରେ ସ୍ମରଣ କରିବା କଥା।
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ।
ତେଣୁ ସେ ଭଗବାନଙ୍କ ବିଷୟରେ ଯେତେବେଳେ କହିବା ପାଇଁ ଯାଉଛନ୍ତି, ସେତେବେଳେ ଦ୍ୱିତୀୟ ଅଧ୍ୟାୟରେ ସେ କହୁଛନ୍ତି ଏ ଭଗବାନ, ସାଧାରଣତଃ ଲୋକମାନେ ଭଗବାନଙ୍କୁ ଧ୍ୟାନ କରନ୍ତି, ଯେତେବେଳେ ଏ ଭଗବାନଙ୍କର ବିରାଟ ରୂପକୁ ଧ୍ୟାନ କରନ୍ତି, ଯାହା ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଭଗବାନ ତାଙ୍କ ବିଶ୍ୱରୂପ ଦେଖେଇଥିଲେ, ସେହି ରୂପକୁ ସାଧାରଣତଃ ଲୋକମାନେ ଧ୍ୟାନ କରନ୍ତି। କିନ୍ତୁ କେତେଜଣ ଅଛନ୍ତି, କିଏ କେଭଳିଆ ଭକ୍ତିଆ, କେତେଜଣ ଭଗବାନଙ୍କୁ ନିଜ ହୃଦୟ ଭିତରେ ପରମାତ୍ମା ରୂପରେ ଧ୍ୟାନ କରନ୍ତି। ତେଣୁ ଏଇ ଯେଉଁ ବିଭିନ୍ନ ପ୍ରକାର ପନ୍ଥା ସବୁ ରହିଛି, ତା ଦେହରେ ଶ୍ରେଷ୍ଠ ପନ୍ଥା ଏହି ଶୋକରେ କୌଣସି ସୂର୍ଯ୍ୟ ଭୂଷଣ କହୁଛନ୍ତି ଯେ ନଇ ଏତେ ଅନ୍ୟ ଶିବ ପନ୍ଥା, ସମସ୍ତେ ମଙ୍ଗଳ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ସମସ୍ତେ ସୁଖରେ ରହିବା ପାଇଁ ଚାହୁଁଛନ୍ତି, ଶାନ୍ତିରେ ରହିବା ପାଇଁ ଚାହୁଁଛନ୍ତି, ଆନନ୍ଦରେ ରହିବା ପାଇଁ ଚାହୁଁଛନ୍ତି, କିନ୍ତୁ ପ୍ରକୃତ ପନ୍ଥାଟିକୁ ସେମାନେ ଜାଣିପାରୁନାହାନ୍ତି, ସେଥିପାଇଁ ସେମାନେ ମଙ୍ଗଳ ତ ପ୍ରାପ୍ତ ହେଇପାରୁନାହାନ୍ତି। ଅନ୍ୟ କୌଣସି ଉପାୟ ନାହିଁ, ମଙ୍ଗଳଙ୍କର ପନ୍ଥା ନାହିଁ, ନହିଁ ଏତେ ଅନ୍ୟ ଶିବ ପନ୍ଥା। ମହାରାଜ କହୁଛନ୍ତି ତାହେଲେ କେଉଁଟା ଶିବ ପନ୍ଥା, କେଉଁଟା ଶ୍ରେଷ୍ଠ ପନ୍ଥା, କେଉଁଟା ମଙ୍ଗଳକର ପନ୍ଥା, ବିଶୁଦ୍ଧା ସଂସ୍କୃତା ବିହ ଏ ଅମଙ୍ଗଳମୟ ଜଗତରେ ଆମେ ଆସିଯାଇଛେ, ଏଠି ଜନ୍ମ ମୃତ୍ୟୁ ଜରା ବ୍ୟାଧି ବିଭିନ୍ନ ପ୍ରକାର ଅମଙ୍ଗଳ ରହିଛି। ତେଣୁ ପରୀକ୍ଷିତ ମହାରାଜ ଚିନ୍ତା କରନ୍ତି ତାହେଲେ କେଉଁଟା ପ୍ରକୃତରେ ମଙ୍ଗଳକର ପନ୍ଥା। ବାସୁଦେବ ଭଗବତୀ ଭଗବାନ, ଯିଏକି ବାସୁଦେବ, ଯିଏକି ବସୁଦେବଙ୍କର ପୁତ୍ର, ଯିଏକି ଶୁଦ୍ଧ ସତ୍ତ୍ୱ ସ୍ତରର, ଏ ଭୌତିକ ଜଗତର ସବୁକିଛି ତିନୋଟି ଗୁଣ ଭିତରେ, ସତ୍ୱ ରଜ ଏବଂ ତମ ତିନୋଟି ଗୁଣ ଭିତରେ ରହିଛି, କିନ୍ତୁ ବାସୁଦେବ ଯିଏକି ଏ ଶୁଦ୍ଧ ସତ୍ତ୍ୱ ସ୍ତରର, ଏ ତ୍ରିଗୁଣର ସେ ନୁହନ୍ତି, ସେ ହେଉଛନ୍ତି ଭଗବାନ। ତାଙ୍କର ସର୍ବ ଐଶ୍ୱର୍ଯ୍ୟ ରହିଛି, ଐଶ୍ୱର୍ଯ୍ୟ ସେ ସମଗ୍ରଶ ଜ୍ଞାନ ବୈରାଗ୍ୟ ଚୈବ ସନ୍ନା ମୃତ୍ୟୁ ଭଗବନା, ଭଗବାନ କହିଲେ ଯାହାର ସମସ୍ତଙ୍କ ପାଖରେ ସମସ୍ତ ଐଶ୍ୱର୍ଯ୍ୟ ରହିଛି, ସମସ୍ତ ବଳ ରହିଛି, ସମସ୍ତ ଯଶ ରହିଛି, ସମସ୍ତ ସୌନ୍ଦର୍ଯ୍ୟ ରହିଛି, ସମସ୍ତ ଜ୍ଞାନ ରହିଛି, ଏବଂ ସବୁକିଛି ଐଶ୍ୱର୍ଯ୍ୟ ଥିଲେ ମଧ୍ୟ ସେ ସବୁ ତ୍ୟାଗ କରିଦେଇପାରନ୍ତି। ବୈରାଗ୍ୟ ମଧ୍ୟ ଗୋଟିଏ ଐଶ୍ୱର୍ଯ୍ୟ, ସେ ତାକୁ ସେ ଭଗବାନଙ୍କର ଛଅଟି ଐଶ୍ୱର୍ଯ୍ୟ ରହିଛି। ସେ ଭଗବାନଙ୍କର ବାସୁଦେବ ଭଗବତୀ ଭକ୍ତି ଯୋଗ ଯତୁ ଭାବେ, ଯଦି ଆମେ ଭକ୍ତି ଯୋଗ ମାର୍ଗରେ ଭଗବାନଙ୍କ ସହିତ ଯୁକ୍ତ ହେବା, ତାହେଲେ ସେଇଟା ହିଁ ଏକମାତ୍ର ମଙ୍ଗଳକର ପନ୍ଥା, ଅନ୍ୟ କୌଣସି ଉପାୟ ନାହିଁ, ନହିଁ ଶିବ ପନ୍ଥା, ଯେଉଁଥିପାଇଁ ଶିବଦେବ ସ୍ୱାମୀ କହିଲେ। ପରୀକ୍ଷିତ ମହାରାଜ କହୁଛନ୍ତି ତଥାପି କିଛି ଅନ୍ୟ କିଛି ଶିବ ପନ୍ଥା ଥାଇପାରେ, କେମିତି ଆପଣ କହୁଛନ୍ତି, ମନେ ମନେ ଭାବୁଛନ୍ତି, କେମିତି ଆପଣ ଭାବୁଛନ୍ତି ଇଏ ଏକମାତ୍ର ମଙ୍ଗଳକର ପନ୍ଥା। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କର ମନୋଭାବ ବୁଝି ତା ପରସ୍ପରରେ କହୁଛନ୍ତି ଯେ ଭଗବାନ ଭଗବାନ ବ୍ରହ୍ମ କାଶ୍ମୀର, ଏ ମୁଁ ଖାଲି ଯେ କହୁଛି ତା ନୁହଁ, ବ୍ରହ୍ମା ନିଜେ ଭଗବାନ ବ୍ରହ୍ମା, ଏ ଭୌତିକ ଜଗତର ସର୍ବୋଚ୍ଚ ଦେବତା, ସର୍ବଶ୍ରେଷ୍ଠ ଜୀବ ସେ ହେଉଛନ୍ତି ବ୍ରହ୍ମା, ସେ ନିଜେ ଭଗବାନ ବ୍ରହ୍ମ କାଶ୍ମୀର, ସମସ୍ତ ବେଦକୁ अध्ययन करे ब्रह्म का स्नेह पूर्ण भाव अध्ययन करे समस्त वेद कहले कौन ऋग्वेद सामवेद यजुर्वेद अथर्ववेद एवं महाभारत पुराण अष्टादश पुराण उपपुराण इत्यादि इतिहास पुराण नाम पंचम वेद उच्यते ये मध्य वेद समस्त वेद रे लक्ष लक्ष श्लोक रहिसन्ति इस समस्त वेद को अध्ययन करे भगवान ब्रह्म का स्नेह समस्त वेद को अध्ययन करे वेद को अध्ययन करी सिद्धांत उपरीत हेले तथापि ताकर पुणी आउ टिके रहिला काहे आउ किसी रहिला ना कि हम जानी करू नहीं वो चार्ज रूपी कौन सब चार्ज रूपी तेणु पुणी द्वितीय तर अध्ययन करे द्वितीय तर अध्ययन कला पर सिद्धांत प्राप्त हेले से प्रथम सिद्धांत प्रथम अध्ययन पर जो सिद्धांत हेतिला द्वितीय अध्ययन पर मध्ये से सिद्धांत रे सृष्टि रहले क्यों तथापि क्यों तथापि ताकर आउ टिके संदेह रहिला तथापि आउ किसी रहिला कि शोक रहीगला कि पढ़ी पारे ना तेणु त्रीर तृतीय अनुज्ञा तीन थर अध्ययन कले आम तो समस्त वेद कौन आम जीवन भगवत गीता का भी पढ़ी पाठ कर पार कि लक्ष लक्ष श्लोक अच्छे ब्रह्मा तक चतुर्मुख चारोटी मुख तेणु तीन थर अध्ययन कले पूर्ण भाव समस्त वेद को अध्ययन कले अध्ययन करी कौन सिद्धांत रूप में कहले ना तद्य ध्वस्त उदस्तु ऐ सिद्धांत रे बोले कहले जे कौन ना रति रात्रनो गतो हवे श्री भगवान प्रति यदि हमें भक्ति करी परिवार सीटा होगी समाज तो बेदर बहुत सार इसलिए वो सीटा और उतरे मंगल जनों श्री देवस्वामी कोसंदी यहाँ प्रथम अध्याय पहले द्वितीय अध्याय अंतिम अध्याय से तक निर्णय करे तस्मात् सर्वात्मना राजन् हरि सर्वत्र सर्वदा श्रोतव्य कीर्तितव्यस्य स्मर्तव्यो भगवान् सदा जनो एकमात्र उपाय अन्य कौन से उपाय नहीं कितने ही हमारा बड़े संतों के उपदेश उपाय होते ना ग्रंथ नारद के पुराण के उपाय होते अन्य कौन से उपाय नहीं इस भाव पर पढ़े जुबारे तीन ही चरण मना कराया होगा नाश्ते ही हो नाश्ते ही हो नाश्ते ही हो तीन ही चरण मना नाश्ते का पहले भी इतना था क्योंकि एवा शब्द पहले नाश्ते ही हो निश्चित है पर हमने कौन सी पाई नहीं बुट्टे चरण भी पहले नहीं तीन ही चरण पहले नाश्ते ही हो नाश्ते ही हो नाश्ते ही हो पढ़े ले अन्य कौन सी पाई नहीं अरे नाम अरे नाम अरे नाम ही तो केवल भगवान पर नाम को मध्यम तीन ही चरण पाई कला बड़ी एवा एवं केवल उस शब्द में भी विभाग करा गया कि भगवान पर नाम पढ़ी करे इतनी गुरुत्वपूर्ण इतनी मंगल पर पंथा इतने सब प्रकार अन्य उपाय कुछ वर्जन करा दे तो मैं इतनी मतलब पहुंचा थी केवल श्री भगवान ने तस्मा जो प्रथम अध्याय जो पंचोजन दे थे जो सिद्धांत दे थे द्वितीय अध्याय से सिद्धांत को पूर्ण कर पहुंचती तस्मात् सर्वात्मना राजन् हे राजा हे राजा तुम जो प्रश्न पचारिथिल कौन करिबा कथा कौन सुनिबा कथा कौन स्मरण करिबा कथा कौन जप करिबा कथा कोटे करिबा कथा नुह जे सब प्रश्न पचारिथिल से प्रश्न रो उत्तर मु कहिसै कि आउ थरे तुम पुनि आउ थरे कहू एकमात्र उपाय होची से सर्वात्मना भगवान हे समस्त हृदय रे परमात्मा रूप रही सर्वात्मना राजन तस्मात् सर्वात्मना राजन हरि सर्वत्र सर्वदा हरि 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 शब्द अनेक अर्थ रही किंतु मुख्य हूँ कौन ना सर्व अमंगल हरे प्रेमनीय प्रेमनीय हरे मन समस्त अमंगल से दूर करने से चार्ज कर दे सर्व अमंगल हरे समस्त अमंगल से हर प्रहरण करती एवं प्रेम प्रदान करके प्रेम देकी समस्त मन मध्य से हरण करती प्रेम दिया हरे मन से हरि तस्मात् सर्वात्मन राजन हरि सर्वत्र सर्वदा सर्वत्र सबुठारे हरि जो पृथ्वी पृष्ठ तार नुह नरक आरंभ करी ସ୍ୱର୍ଗ ଲୋକ ସବୁ ଯୋଉ ରହିଛି ବ୍ରହ୍ମ ଲୋକ ପର୍ଯ୍ୟନ୍ତ ସମସ୍ତ ଲୋକରେ ଭୌତିକ ଜଗତରେ ଭୌତିକ ଜଗତରେ ବାହାରେ ସବୁଠାରେ
ବେଦ ଗୁଣ ବୋଲେ ମୁକ୍ତ
ସେଠି ମଧ୍ୟ ଯେଉଁମାନେ ମୁକ୍ତ ମହାଜନ ସେମାନେ ମଧ୍ୟ ଭଗବାନଙ୍କର ନାମ କୀର୍ତ୍ତନ କରନ୍ତି। ତେଣୁ ସେଇ ହରିପର ତାଙ୍କ ବିଷୟରେ ଶୁଣିବା ସର୍ବତ୍ର ସର୍ବଦା ସର୍ବତ୍ର ସବୁଠାରେ ଶ୍ରୀ ଭଗବାନଙ୍କର ଗୁଣଗାନ କରିବା କଥା। ମହାପ୍ରଭୁ ଯେତେବେଳେ ଆସିଲେ ସେତେବେଳେ ସାଧାରଣ ଲୋକମାନଙ୍କର ସନ୍ଦେହ ରହୁଥିଲା ସବୁଠାରେ କହିବା ପାଇଖାନାରେ ବି ଭଗବାନଙ୍କର ନାମ ନିଆଯିବ। ମହାପ୍ରଭୁ ନିଜେ ଜୀବନରେ ଆଚରଣ କରି ଦେଖେଇ ଦେଲେ ପାଇଖାନାରେ ମଧ୍ୟ ଜଣେ ଭଗବାନଙ୍କର ନାମ ନେବେ ସର୍ବତ୍ର ସବୁଠାରେ ଭଗବାନଙ୍କ ନାମ ନିଆଯିବ ଏବଂ ସର୍ବଦା ସବୁ ସମୟରେ ମଧ୍ୟ ଭଗବାନଙ୍କର ନାମ ନିଆଯିବ। ଏହି ପ୍ରସଙ୍ଗରେ ଆଚାର୍ଯ୍ୟମାନେ କୁହନ୍ତି ଯେ ଛୋଟ ପିଲାଟି ମଧ୍ୟ ମାତୃଗର୍ଭରେ ପ୍ରହ୍ଲାଦ ମହାରାଜ ଯେତେବେଳେ ଥିଲେ ସେତେବେଳେ ସେ ଭଗବାନଙ୍କର ଏହି ଭକ୍ତି କରିଥିଲେ। ନାରଦ ମୁନି ତାଙ୍କର ମା ଗୟାଦେବୀ ଯେତେବେଳେ ଭଗବାନଙ୍କ ଭକ୍ତି ବିଷୟରେ କହୁଥିଲେ ସେତେବେଳେ ସେ ମାଆଙ୍କର ଗର୍ଭରେ ରହି ଗର୍ଭସ୍ଥ ଶିଶୁ ମଧ୍ୟ ଭଗବାନଙ୍କର ଶ୍ରବଣ କରିଥିଲେ ଭଗବାନ ବିଷୟ ଶ୍ରବଣ ଭକ୍ତିକୁ ଆଚରଣ କରିଥିଲେ। ଗର୍ଭାବସ୍ଥାରେ ବାଲ୍ୟ ଅବସ୍ଥାରେ ଧ୍ରୁବ ମହାରାଜ ପାଞ୍ଚ ବର୍ଷର ବାଳକ ଥିଲେ ସେଇ ପାଞ୍ଚ ବର୍ଷର ବୟସରେ ମଧ୍ୟ ସେ ଭଗବାନଙ୍କର ଭକ୍ତି କରି ଛଅ ମାସ ଭିତରେ ସେ ଭଗବାନଙ୍କୁ ପ୍ରାପ୍ତ ହେଲେ। ଯୁବକ ଅବସ୍ଥାରେ ସାଧାରଣତଃ ଯୁବକମାନେ ଏଇସବୁ ବିଷୟରେ କିଛି ଧ୍ୟାନ ଦେଉନାହାନ୍ତି କିନ୍ତୁ ଜଣେ ସାଧାରଣ ଯୁବକ ନୁହନ୍ତି। ସମଗ୍ର ପୃଥିବୀର ଯେ ସମ୍ରାଟ ଥିଲେ ଚନ୍ଦ୍ରବଂଶର ସେ ହେଉଛନ୍ତି ସୂର୍ଯ୍ୟବଂଶର ସେ ହେଉଛନ୍ତି ଅମ୍ବରୀଶ ମହାରାଜ ଯେଉଁ ବଂଶରେ ଭଗବାନ ରାମଚନ୍ଦ୍ର ଆସିଥିଲେ ସମଗ୍ର ପୃଥିବୀର ସମ୍ରାଟ ଥାଇକି ମଧ୍ୟ ସେ ଏ ଭଗବାନଙ୍କର ଏ ଯେଉଁ ନଅଟି ଅଙ୍ଗ ରହିଛି ଭକ୍ତିର ନଅଟି ଅଙ୍ଗ ରହିଛି ସବୁକିଛି ନିଜେ ପାଳନ କରୁଥିଲେ। ସମଗ୍ର ପୃଥିବୀର ସମ୍ରାଟ ହେଇକରି ମଧ୍ୟ ସେ ପାଳନ କରୁଥିଲେ ଭକ୍ତି ଯେ ନିଜେ ଭଗବାନଙ୍କର ସେବା କରୁଥିଲେ ନିଜେ ଭଗବାନଙ୍କର ମନ୍ଦିର ଅର୍ଚ୍ଚନା କରୁଥିଲେ ସବୁକିଛି ନିଜେ କରୁଥିଲେ। ସମ୍ରାଟ ଏଇ ଯୁବକ ଅବସ୍ଥାରେ କରୁଥିଲେ ଏବଂ ବୃଦ୍ଧ ଅବସ୍ଥାରେ ଯଯାତି ମହାରାଜ ଯିଏକି ଚନ୍ଦ୍ରବଂଶରେ ଆସୁଛନ୍ତି ଯେଉଁ ବଂଶରେ ଭଗବାନ କୃଷ୍ଣ ଆସୁଛନ୍ତି ସେ ଯଯାତି ମହାରାଜ ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ଏଇ ଭଗବାନଙ୍କୁ ଭକ୍ତି ଆଚରଣ କରିଛନ୍ତି ଏବଂ ମୃତ୍ୟୁ ସମୟରେ ମଧ୍ୟ ଅଜାମିଳ ମୃତ୍ୟୁ ସମୟରେ ଯମରାଜଙ୍କର ପିତାମାନେ ତାଙ୍କର ସୂକ୍ଷ୍ମ ଶରୀରକୁ ପାଶ ଲଗେଇକି ନେଇଯିବା ପାଇଁ ବସିଛନ୍ତି ଟାଣିକା ପାଇଁ ବସୁଥିଲେ ସେହି ସମୟରେ ମଧ୍ୟ ସେ ଭକ୍ତି ଆଚରଣ କରିଛନ୍ତି। ତେଣୁ ଏଇ ଯେଉଁ ଭକ୍ତି ରହିଛି ଏଇ ମଙ୍ଗଳକର ପନ୍ଥା ସର୍ବତ୍ର ସର୍ବଦା ସେଇ ଭଗବାନଙ୍କର ତାଙ୍କ ବିଷୟରେ ଶୁଣିବା କଥା ତାଙ୍କ ବିଷୟରେ କୀର୍ତ୍ତନ କରିବା କଥା ତାଙ୍କ ବିଷୟରେ ସ୍ମରଣ କରିବା କଥା ସେଇ ଭଗବାନ ମନୁଷ୍ୟର ଇଏ ହେଉଛି ସବୁଠୁ ଶ୍ରେଷ୍ଠ ମଙ୍ଗଳକର ପନ୍ଥା। ତେଣୁ ଆଜି ଆମର କମ୍ ସମୟ ଭିତରେ ଆମେ ଆଉ ବେଶୀ କହିପାରିବା ନାହିଁ କେବଳ ଏତିକି କହିବା ଯେଉଁମାନେ ପ୍ରକୃତରେ ମଙ୍ଗଳ ଚାହୁଁଛନ୍ତି ମଙ୍ଗଳ କାମନା କରୁଛନ୍ତି ସେମାନେ ଏଇ ମଙ୍ଗଳକର ପନ୍ଥା ଏଇ ଭଗବାନଙ୍କର ଭକ୍ତି ଆଚରଣ କରିବେ ତାହେଲେ ସେ ସମସ୍ତ ଶ୍ରେୟ ଲାଭ କରିପାରିବେ। ଏ ସମସ୍ତ ଶାସ୍ତ୍ରର ସାର ହେଉଛି ଏଇଟା କଳିଯୁଗରେ କଳିଯୁଗର ଉପନିଷଦ ରହିଛି ଅନେକ ଉପନିଷଦ ରହିଛି ତାଦେହରେ ମୁଖ୍ୟ ଉପନିଷଦ 108 ରହିଛି ତାଦେହରେ ଗୋଟେ 100 କଳି ସନ୍ତରଣୀ ଉପନିଷଦ ରହିଛି ଯେଉଁ କଳି ସନ୍ତରଣୀ ଉପନିଷଦରେ ବର୍ଣ୍ଣନା କରାଯାଉଛି ସେ କଥା କୁହାଯାଇଛି
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ
ଇତି ଷୋଡ଼ଶକମ୍ ନାମମ୍ ଏ ଷୋଡ଼ଟି ନାମ 32 ଅକ୍ଷର ରହିଛନ୍ତି ଏଥିରେ। ତେଣୁ ଇତି ଷୋଡ଼ଶକମ୍ ନାମମ୍ କଳି କର୍ମଶ ନାଶନ କଳିଯୁଗର ଯଦି ଦୋଷ ସବୁ ଚିନ୍ତା କରିବା କଳିଯୁଗରେ ଯେତେ ଅସୁବିଧା ସବୁ ରହିଛି ଚିନ୍ତା କରିବା ତାକୁ ହିସାବ କରିପାରିବା ନାହିଁ। ଗୋଟେ ସିନ୍ଧୁ ଭଳି ଗୋଟେ ସମୁଦ୍ର ଭଳି ଅନେକ ଦୋଷ ସବୁ ରହିଛି କଳିଯୁଗରେ କିନ୍ତୁ ଏତେ କର୍ମଶ ଥିଲେ ମଧ୍ୟ ଏତେ ଦୋଷ ଥିଲେ ମଧ୍ୟ
ये जो भगवान का नाम है जो 32 की 16 की नाम हम ले ले ये होती कड़ी कर्म सनासन नात्र परतुर पाए कृत्रिमत चिकित्सा कहे अन्य कौन सी उन्नतर उपाय नहीं नात्र परतुर उपाय तो कृत्रिमत कहे सर्व वेदेषु दृश्यते समस्त वेद यदि जन अध्ययन करिवो ताले सी जानिवो प्रकृतरे आठर उन्नतर उपाय नहीं कलयुग निश्चित भावरे भगवान नाम तेणु आमर जिते शरद बेहरा प्रभु जो आमको निमंत्रण करी भगवान नाम कीर्तन कले से नाम महात्मा कहगला भागवत अध्ययन करेंगे ये नाम महात्मा सब रही विशेष भाव भगवत गीता आम गीता माराथन चलती से नाम महात्मा विषय वर्णना कर भगवत गीता नव मध्यम भगवान कहते जो मैंने महात्मा से मैंने सब बड़े भगवान का नाम कीर्तन कर महात्मा से जानती मंगल पंथा जानती से भगवान अन्य कहार उपासना न कर केवल भगवान कृष्ण उपासना करती सततम कीर्तयन्तो मां जतन्तस्त दृढ़व्रता नमस्यन्तश्च मां भक्त्या नित्यजुक्ता उपासते सततम कीर्तन तो सब से भगवान का नाम कीर्तन करती सततम कीर्तन तो मैं रतनदस्त दृढ़ प्रकार दृढ़ भाव भगवान का भजन करती एवं भगवान को नमस्कार नमस्यन्तश्च नित्यम युक्त यही भाव से नित्य युक्त होती भगवान सहित नमस्यन्तश्च नित्य युक्त से भाव जो प्रकृत महात्मा से मंगलकर पंथा प्राप्त होती से निजे केवल आनंद प्राप्त होता नुह से अन्य मानते कथा शिक्षा दौरान तुम ये मंगलकर पंथा को आस सदृचिन्न हम लोके पंथा क्षम अकुत वयम सुशीला साधव जत्रो नारायण परायण षष्ठ स्कंद प्रथम अध्याय सुखदेव गोस्वामी परिकीत महारथी कथा कही ये हूँ अकुत वयम ये कौन भय ना ये प्रकृत मंगलकर पंथा सदृचिन्न हम लोके भौतिक जगत में एकमात्र मंगलकर पंथा हूँ सदृचिन्न हम लोके पंथा क्षम अकुत भयम कौन सी भय ना ये पंथार ये हूँ प्रकृत मंगलकर पंथा कौन सुशीला साधव जत्रु नारायण परायण जो पंथा रही भक्तिर पंथा रही भक्ति मार्ग रही विभिन्न स्थान में आम देखा भक्त मैंने भगवान भजन कर नारायण परायण से भगवान को भजन करती तेनालीरु आम मंगलकर पंथा जो दे आम प्रकृत मंगल हम एवं आम शरद प्रभु को आम अनुरोध करूँ ये मंगलकर पंथा योगदान करूँ ये जो मंगलिक अनुष्ठान करके प्रकृत मंगल प्राप्त हुए इसके आम कथा विश्राम दवा जय श्री भागवतम की जय गोपाल महाराज की जय सुखदेव की अनंत कोटि वैष्णव की जय गोदमानंद की जय 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 जय